ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ସିଏସ୍ପିଓସି ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ 28ତମ ସମ୍ମିଳନୀ. ଆସନ୍ତାକାଲି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଦେଶରେ ଖୁବ୍ ଶୀଘ୍ର 9ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦେଲେ ରେଳମନ୍ତ୍ରୀ. ଏନ୍ଆଇଟି ଏବଂ ଆଇଆଇଇଏସ୍ଟିର ପରିଷଦର ତ୍ରୟୋଦଶ ବୈଠକ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ. ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଫସଲ ଅମଳର ପର୍ବ ମକର ସଂକ୍ରାନ୍ତି. ଏବଂ ରାଜକୋଟଠାରେ ଆଜି ଖେଳାଯିବ ଭାରତ ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ୍ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍. କମନ୍ୱେଲ୍ଥ ସିଏସ୍ପିଓସିର ବାଚସ୍କତି ଏବଂ ପ୍ରିଜାଇଡିଂ ଅଧିକାରୀଙ୍କ 28ତମ ସମ୍ମିଳନୀ ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହେଉଛି. 60ରୁ ଅଧିକ କମନ୍ୱେଲ୍ଥ ଦେଶ ଏବଂ ଅର୍ଦ୍ଧସ୍ୱାୟତ୍ତ ସଂସଦର ବାଚସ୍କତି ଓ ପ୍ରିଜାଇଡିଂ ଅଧିକାରୀ ଏହି ତିନିଦିନିଆ ସମ୍ମିଳନୀରେ ଯୋଗ ଦେଉଛନ୍ତି. ବିଭିନ୍ନ ଦେଶର ଶ୍ରେଷ୍ଠ ସଂସଦୀୟ ଗଣତାନ୍ତ୍ରିକ ପଦକ୍ଷେପଗୁଡ଼ିକ ନେଇ ଜ୍ଞାନର ଆଦାନ ପ୍ରଦାନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ. ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ. ପ୍ରଥମ ଦିନରେ ଆଜି ସିଏସ୍ପିଓସିର ସ୍ଥାୟୀ କମିଟି ବୈଠକ ଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ. ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ. ଏହି ଅବସରରେ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. କୃତ୍ରିମ ବୁଦ୍ଧିମତାର ବ୍ୟବହାର, ନବସୃଜନଶୀଳ ଚିନ୍ତାଧାରା, ସାମାଜିକ ଗଣମାଧ୍ୟମର ପ୍ରଭାବ, ଗଣତନ୍ତ୍ରର ସୁରକ୍ଷା, ସାଂସଦଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। ସମ୍ମିଳନୀର ଉଦ୍ଯାପନୀ ଅବସରରେ ବାଚସ୍କତି ଶ୍ରୀ ବିର୍ଲା ବ୍ରିଟେନ୍ର ହାଉସ୍ ଅଫ୍ କମର୍ସର ଅଧ୍ୟକ୍ଷ ଲିଣ୍ଡ୍ସେ ହୋଇଲ୍ଙ୍କୁ ସିଏସ୍ପିଓସିର ପରବର୍ତ୍ତୀ ଅଧ୍ୟକ୍ଷତା ପାଇଁ ଦାୟିତ୍ୱ ହସ୍ତାନ୍ତର କରିବେ। ଲୋକସଭା ବାଚସ୍କତି ଓମ୍ ବିର୍ଲା ନୂଆଦିଲ୍ଲୀଠାରେ ଗତକାଲି ଦକ୍ଷିଣ ଆଫ୍ରିକା ଏବଂ ଗ୍ରେନାଡାର ସଂସଦୀୟ ପ୍ରତିନିଧି ମଣ୍ଡଳୀ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସିଏସ୍ପିଓସି ବୈଠକରେ ଯୋଗଦେବା ପାଇଁ ସେମାନେ ଭାରତ ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବାଚସ୍କତି ଶ୍ରୀ ବିର୍ଲାଙ୍କ ସହ ଲୋହରୀ ଉତ୍ସବ ପାଳନ କରିବା ସହିତ ଅଗ୍ନିପୂଜାର ବିଧି ପାଳନ କରିଥିଲେ। ଭାରତୀୟ ପର୍ବ ଏବଂ ସାଂସ୍କୃତିକ ଆଲୋଚନା ବିଶ୍ୱ ଭ୍ରାତୃତ୍ୱ, ପାରସ୍କରିକ ସମ୍ମାନ ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀ ବିର୍ଲା କହିଛନ୍ତି। ବୈଠକ ଅବସରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଥିବା ଶ୍ରୀ ବିର୍ଲା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀଠାରେ ଗତକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ କୂଟନୈତିକ ପରାମର୍ଶଦାତା ଇମାନୁଏଲ୍ ବୋନେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତ ଫ୍ରାନ୍ସ ଘନିଷ୍ଠ ସହଯୋଗକୁ ଇମାନୁଏଲ୍ ବୋନେ ଅତ୍ୟନ୍ତ ଦୃଢ଼ ଓ ବିଶ୍ୱସ୍ତ ବୋଲି ବର୍ଷନା କରିଛନ୍ତି। ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ଉତ୍ସାହଜନକ ଓ ଭାରତ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କ ଏ କ୍ଷେତ୍ରରେ ଅତ୍ୟନ୍ତ ସୁଦୃଢ଼ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଆଧାରିତ ଦୃଷ୍ଟିକୋଣ ଉପରେ ମତ ବିନିମୟ ହୋଇଛି। ଭାରତ ଖୁବ୍ ଶୀଘ୍ର ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ଦେଶରେ 9ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ ଟ୍ରେନ୍ଗୁଡ଼ିକର ଯାତ୍ରାପଥ ଉପରେ ସୂଚନା ପ୍ରଦାନ କରିଛନ୍ତି। କାମାକ୍ଷ ରୋହତକ, ଦିବ୍ରୁଗଡ଼ ଗୋମତିନଗର, ନ୍ୟୁ ଜଲପାଇଗୁଡ଼ି ତିରୁଚିରାପଲ୍ଲୀ, ନ୍ୟୁ ଜଲପାଇଗୁଡ଼ି ନଗରପୋଏଲ, ଆଲିପୁରଦ୍ୱାର ଏସ୍ଏମ୍ଭିଟି ବେଙ୍ଗାଲୁରୁ, ଆଲିପୁରଦ୍ୱାର ପାନଭେଲ, ସାନ୍ତ୍ରାଗାଛି ତମ୍ବରମ୍, ହାଉଡ଼ା ଆନନ୍ଦବିହାର ଟର୍ମିନାଲ୍ ଏବଂ ସିଆଲଦା ବନାରସ ମଧ୍ୟରେ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପରମାଣୁ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆମେରିକାର ନବନିଯୁକ୍ତ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ଭାରତ ଆମେରିକା ବାଣିଜ୍ୟ ପ୍ରସଙ୍ଗ ନେଇ ସହଯୋଗ ବୃଦ୍ଧି ସଂକ୍ରାନ୍ତ ବକ୍ତବ୍ୟ ପରିପ୍ରେକ୍ଷୀରେ ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ରୁବିଓଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜୟଶଙ୍କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ନେଇ ସେମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନିଟ୍ସର ପରିଷଦର ତ୍ରୟୋଦଶ ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ନିଟ୍ ଏବଂ ଭାରତୀୟ ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଆଇଆଇଇଏସ୍ଟିର ଶିକ୍ଷାଗତ ଏବଂ ଗବେଷଣା ମାନଦଣ୍ଡକୁ ଉନ୍ନତ କରିବା ତଥା ଶାସନ ଦକ୍ଷତା ବୃଦ୍ଧି କରିବା ଓ ନବସୃଜନ ଏବଂ ଉଦ୍ୟୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବୈଠକରେ ଶ୍ରୀ ପ୍ରଧାନ ସମୀକ୍ଷା କରିଛନ୍ତି। ଏହି କ୍ଷେତ୍ରଗୁଡ଼ିକ ଉପରେ ପ୍ରସ୍ତୁତ ସନ୍ଦର୍ଭ ଉପସ୍ଥାପନ କରାଯାଇଛି। ଜାତୀୟ ପ୍ରାଥମିକତା ସହ ସମନ୍ୱୟ ତଥା ଶିଳ୍ପକୈନ୍ଦ୍ରିକ ପାଠ୍ୟକ୍ରମକୁ ପ୍ରତିଷ୍ଠାନଗୁଡ଼ିକରେ ପ୍ରାଧାନ୍ୟ ଦେବାକୁ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏକବିଂଶ ଶତାବ୍ଦୀର ଆବଶ୍ୟକତା ଆଧାରରେ ପାଠ୍ୟକ୍ରମ ବିକାଶ ତଥା ନିଯୁକ୍ତି କ୍ଷେତ୍ରକୁ ଦୃଷ୍ଟିରେ ରଖି ଏକ ଶିଳ୍ପ ନେତୃତ୍ୱାଧୀନ ପାଠ୍ୟକ୍ରମ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ପ୍ରୟୋଗାତ୍ମକ ଶିକ୍ଷା, ଗବେଷଣା, ନବସୃଜନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ବିକାଶର ପ୍ରମୁଖ କେନ୍ଦ୍ର ଭାବେ ଏନ୍ଆଇଟି ଏବଂ ଆଇଆଇଇଏସ୍ଟି ପ୍ରତିଷ୍ଠାନଗୁଡ଼ିକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
देश में जॉब क्रिएटर उद्यमिता बढ़े, ये प्रधानमंत्री जी ने लाल किला से आह्वान किया था नई पीढ़ी को लक्ष्य रखते हुए। हमारी एनआईटी में स्टार्टअप इकोसिस्टम अच्छे से डेवलप हो रहा है, उसको गति देने के लिए रिसर्च पार्क तथा इनक्यूबेशन सेंटर खोलने के लिए निर्णय किया गया। जहां जहां है उसको और गति दिया जाएगा, जहां जहां खुली नहीं है उसमें खोलने की तय किया गया है।
ପ୍ରତିଷ୍ଠାନଗୁଡ଼ିକରେ ସଂସ୍କାର, ସ୍ୱତନ୍ତ୍ର ସ୍ନାତକୋତ୍ତର ପାଠ୍ୟକ୍ରମ, ଦୃଢ଼ ନବସୃଜନ ଇକୋସିଷ୍ଟମ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ବହୁଭାଷୀ ଶିକ୍ଷା ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଫସଲ ଅମଳର ପର୍ବ ମକର ସଂକ୍ରାନ୍ତି ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଶୀତ ଋତୁର ଶେଷ ଏବଂ ଦିନ ବଡ଼ ହେବାର ଆରମ୍ଭକୁ ଏହି ଦିବସ ସୂଚିତ କରିଥାଏ। ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଇଥାଏ। ତାମିଲନାଡୁରେ ପୋଙ୍ଗଲ, ଗୁଜରାଟରେ ଉତ୍ତରାୟଣ, ଆସାମରେ ଭୋଗଲି ବିହୁ ଏବଂ ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଏହି ଦିବସକୁ ପାଳନ କରାଯାଉଛି। ବିଭିନ୍ନ ଦେବାଳୟରେ ଏହି ଅବସରରେ ଠାକୁରଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ମକର ସଂକ୍ରାନ୍ତି ପାଳନ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ମକର ଚୌରାଶୀ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦଶମ ସଶସ୍ତ ବାହିନୀ ସମ୍ମାନସ୍ପଦ ସୈନିକ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେବେ। ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ ଫିଲ୍ଡ ମାର୍ଶାଲ କେଏମ୍ କରିୟପ୍ପାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଜାନୁଆରୀ ମାସ 14 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। 1953 ମସିହାରେ ଶ୍ରୀ କରିୟପ୍ପା ଅବସର ଗ୍ରହଣ କରିଥିଲେ। ଭାରତର ସାମରିକ ଇତିହାସରେ ଫିଲ୍ଡ ମାର୍ଶାଲ କରିୟପ୍ପା ଜଣେ ଦକ୍ଷ ବ୍ୟକ୍ତିତ୍ୱ ତଥା ସେବା ଶୃଙ୍ଖଳା ଏବଂ ଦେଶପ୍ରେମର ପ୍ରତୀକ ଭାବେ ମାନ୍ୟତା ହାସଲ କରିଛନ୍ତି। ଏହି ଦିବସ ପାଳନ ଅବସରରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 34 ରାଜ୍ୟ ସୈନିକ ବୋର୍ଡ ଏବଂ 434 ଜିଲ୍ଲା ସୈନିକ ବୋର୍ଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ୍ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟର ନିରଞ୍ଜନ ସାହା ଷ୍ଟାଡିୟମ୍ଠାରେ ଖେଳାଯିବ। ଅପରାହ୍ନ 1:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଭଦୋଦରାଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଇନ୍ଦୋରଠାରେ ଆସନ୍ତା ରବିବାର ଦିନ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ନବୀ ମୁମ୍ବାଇରେ ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 7 ଗୁଜରାଟ ଜାନ୍ସକୁ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଜାନ୍ସ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 192 ରନ୍ ସଂଗ୍ରହ କରିଥିଲା। 193 ରନ୍ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଇଣ୍ଡିଆନ୍ସ 4 ବଲ୍ ବାକି ଥାଇ 3 ବିନିମୟରେ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ କୌର 43 ବଲ୍ରୁ ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। ହରମନପ୍ରୀତ କୌରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା 7:30 ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ସିଏସ୍ପିଓସି ବାଚସ୍କତି ଏବଂ ପ୍ରିଜାଇଡିଂ ଅଧିକାରୀଙ୍କ 28 ସମ୍ମିଳନୀ। ଆସନ୍ତାକାଲି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ଖୁବ୍ ଶୀଘ୍ର 9 ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦେଲେ ରେଳମନ୍ତ୍ରୀ। ଏନ୍ଆଇଟି ଏବଂ ଆଇଆଇଇଏସ୍ଟି ପରିଷଦର ତ୍ରୟୋଦଶ ବୈଠକ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଫସଲ ଅମଳର ପର୍ବ ମକର ସଂକ୍ରାନ୍ତି ଏବଂ ରାଜକୋଟଠାରେ ଆଜି ଖେଳାଯିବ ଭାରତ ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ୍ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।